ମୁଁ ତପନ ଲେନର ପ୍ରେସିଡେଣ୍ଟ। କାଲି ପାଇଖାନା ଟାଙ୍କି ବିଷୟରେ ଗୋଟେ ଆୱାରନେସ୍ ପ୍ରୋଗ୍ରାମ କରିଥିଲେ। ସେଇ ପ୍ରୋଗ୍ରାମରେ ଆମେ ବୁଝି ଜାଣିପାରିଲୁ କ୍ୟୁଆର୍ କୋଡ଼ ଯେଉଁ ସ୍କାନର ଦ୍ୱାରା ଆମେ କେମିତି ପାଇଖାନା ଟାଙ୍କି ଗାଡ଼ିକୁ ଆମେ ଡାକିପାରିବା, ବଡ଼ ଗାଡ଼ି ପାଇଁ କ'ଣ, ଛୋଟ ଗାଡ଼ି ଅର୍ଥାତ ବଡ଼ ଗାଡ଼ିରେ ଯେମିତି 2-3 ଟାଙ୍କି ସଫା ହେଇପାରିବ, ଆଉ ଛୋଟ ଗାଡ଼ିରେ ଗୋଟିଏ ଟାଙ୍କି ହେଲା ତ କମ୍ ପଇସାରେ ବି ସଫା ହେଇପାରିବ। ଆଉ ସେ ପାଣି ଯେଉଁ ପାଣି କି ୱେଷ୍ଟ ୱାଟର ଆଉ ଗ୍ରେ ୱାଟର, ଯେଉଁଟାକି ଲାଟ୍ରିନ୍ରେ ଟାଙ୍କି ପାଇଖାନା ଟାଙ୍କିରୁ ଯେଉଁଠି ଯିଏ ବାହାରେ ସେ ହେଉଛି ୱେଷ୍ଟ ୱାଟର, ଆଉ ଯିଏକି ଗାଧୁଆ ପାଣି ସଫା ବାହାରେ ସେ ଗ୍ରେ ୱାଟର, ଏ ଦୁଇଟା ପାଣି ଭିତରେ ଆ ଭିତରେ ସେ ବତେଇଥିଲେ। ଆଉ ଏ ଯେଉଁ ମଇଳା ଟାଙ୍କିରୁ ମଇଳା ଯେଉଁ ଟାଙ୍କିକି ଯାଉଛି ବର୍ତ୍ତମାନ ଟାଙ୍କିରେ ଯେଉଁ ସେଫ୍ଟି ଟାଙ୍କିରେ ନିଆହେଉଛି, ସେ ମଇଳା ଯାଇକି କେମିତି ଟ୍ରିଟମେଣ୍ଟ ପ୍ଲାଣ୍ଟରେ ପହଞ୍ଚିବ, ଏଣେ ତେଣେ ପଡ଼ିବନି, ତା ବିଷୟରେ ବୁଝେଇଥିଲେ।